ओम शांति। आध्यात्म प्रेमी श्रोता भाई और भौनी मने, अमृतधारा कार्यक्रम तरफ समस्तम को हार्दिक स्वागत जनाउची। आज विषय वस्तु हला आध्यात्म साधना पाई भगवत परिचय आवश्यकता। साधना पाई भगवान कर संपूर्ण परिचय प्राप्ति करिवा निहाती आवश्यक अटे। ए विषय पर आम सब चर्चा करिवा। आज देखंतु आज समग्र विश्व पर यदि दृष्टिपात करिवे, कोटि कोटि लोक विभिन्न प्रकार साधना रे रत अटंती। किए मंत्र उच्चारण करुची, किए माला जपुची, किए भजन कीर्तन करुची, किए शास्त्र पढ़ुची, किए तीर्थव्रत करुची, किए उपवास जागरण करुची। विभिन्न प्रकार विधि द्वारा अनेक लोक साधनारत। कौन पाई साधना करुचंती? अनेक लोक एमती भी मिलवे आपन को जो मैंने किछी करनांती। से मैंने निजर सकल उठिकी जो व्यवसाय जो कार्य करी सारा पर खाऊचंती पिऊचंती सोउचंती, बस यही जीवन। ताहले जो मैंने साधना करुचंती कौन पाई साधना करुचंती? साधनार लक्ष्य कौन? भौतिक जगत रे जहां भी आमे उपलब्धि करुचु देखुचु ये सब भौतिक साधनरु मनीष टेम्पररीली किछि समय पई सुख शांति खुशी आदि पाई थाए, किंतु सदाकाल पई नुहे। मनीष भावे कि जेते सब एमती भौतिक सुविधा साधन सबू ता पाखु आसिबो से सुखरे खुशीरे शांतिरे रहिबो। जेहेतु प्रत्येक मनीष जीवन रे समस्ते चाहती किए बा न चाहूँगी सुखरे रहिबे खुशी रहिबे आनंद अनुभव करिबे, किए न चाहे। सेथिपाई मनीष भौतिक साधन सब जुटे चली थाए, किंतु जदि गंभीर भाव रे देखा जाए आज मनीष पाखरे विशेष रूप रे जदि पाश्चात्य जगत को देखिबे मनीष पाखरे सबु प्रकार साधन सब आज जमा ही सारा, किंतु जिते सब साधन बढ़ी चलती ता व्यक्तिगत जीवन पारिवारिक जीवन सामाजिक जीवन जदि गंभीर भाव अनुध्यान करा जाए सुख शांति एवं खुशी आनंद सब पारस्परिक जो स्नेह ममता प्रेम केवठू बहुत दूरे सारे एवं सदाकाल पाई ये सब जिनस प्राप्ति करिया पाई मनीष सिति पाई आध्यात्म आड़ को निजर दृष्टि पकाई थाए। आध्यात्म साधना द्वारा ही वास्तव रे सदाकाल पाई मनीष जीवन रे सुख शांति खुशी पाई पारे। आम पाखरे जेते भी धन संपत्ति थाओ, जेते भी कोठा बाड़ी थाओ, जेते भी गाड़ी मोटर थाओ, जदि जीवन रे खुशी नाही शांति नाही पारस्परिक स्नेह ममता नाही तहले जीवन व्यर्थ निरर्थक असंपूर्ण बंची रहिबार की लाभ। केते जन साधना करिया पई काहा को गुरु भी करथांति एवं गुरु माने साधनार मार्ग प्रदर्शन करथांति, किंतु जेते भी आमे दुनिया रे गुरु देखुचु पथ प्रदर्शक देखुचु भगवान को ही वास्तव रे परम सत गुरु बोली कहा जाए, परम शिक्षक बोली कहा जाए। आध्यात्म साधना पाई परमात्मा ही वास्तव रे आम समस्तंकर पथ प्रदर्शक अटंती। एवं जेहेतु परमात्मा संपूर्ण ତାଙ୍କ ପାଖରେ ସମ୍ପୂର୍ଣ୍ଣ ଜ୍ଞାନ ଅଛି। ସେ ହିଁ ସୁଖ, ଶାନ୍ତି, ଖୁସି, ଆନନ୍ଦର ସାଗର ଅଟନ୍ତି। ସମ୍ପୂର୍ଣ୍ଣ ପ୍ରାପ୍ତି ପାଇଁ ଆମେ ତାଙ୍କୁ ହିଁ ମାର୍ଗ ପ୍ରଦର୍ଶକ କଲେ ଜୀବନରେ ସମ୍ପୂର୍ଣ୍ଣ ପ୍ରାପ୍ତି ହୋଇପାରିବ। ୟୁ କ୍ୟାନ୍ ନଟ୍ ବିକମ୍ କମ୍ପ୍ଲିଟ୍ ୱିଥ୍ ଇନ୍କମ୍ପ୍ଲିଟ୍ ନଲେଜ୍। ଅସମ୍ପୂର୍ଣ୍ଣ ଜ୍ଞାନ ଦ୍ୱାରା ସମ୍ପୂର୍ଣ୍ଣ ହେବା ସମ୍ଭବ ନୁହେଁ। ଯଦି ଜୀବନରେ ସବୁକିଛି ସମ୍ପୂର୍ଣ୍ଣ ରୂପରେ ପ୍ରାପ୍ତି କରିବା ପାଇଁ, ସଦାକାଳ ପାଇଁ ଆମେ ପ୍ରାପ୍ତି କରିବା ପାଇଁ ଚାହୁଁଛେ, ତାହେଲେ ଯାହା ପାଖରେ ସମ୍ପୂର୍ଣ୍ଣ ଜ୍ଞାନ ଅଛି, ଯିଏ ସର୍ବଗୁଣର ସାଗର ଅଟନ୍ତି, ଶକ୍ତିର ସାଗର ଅଟନ୍ତି, ତାଙ୍କୁ ଚିହ୍ନିଲେ, ତାଙ୍କୁ ଜାଣିଲେ, ତାଙ୍କୁ ହିଁ ମାର୍ଗ ପ୍ରଦର୍ଶକ କଲେ ସିନା ଜୀବନରେ ସର୍ବପ୍ରାପ୍ତି ହେବ। ମଣିଷ ଅସମ୍ପୂର୍ଣ୍ଣ ଅଟେ, ଅଳ୍ପଜ୍ଞ ଅଟେ, ଯେହେତୁ ସେ ଜନ୍ମମରଣ ଚକ୍ରରେ ଆସିଥାଏ। ଦେହଧାରୀ ମଣିଷ ଗୁରୁ କାହାକୁ ବି ସଦ୍ଗତି ଦେଇପାରିବେନି, ନିଜେ ହିଁ ଗତି ସଦ୍ଗତି ପାଇଁ, ମୁକ୍ତି ଜୀବନ ମୁକ୍ତି ପାଇଁ ନିଜେ ବି ସାଧନା କରୁଛନ୍ତି, ସେ ଅନ୍ୟ କାହାକୁ କେମିତି ମାର୍ଗ ପ୍ରଦର୍ଶନ କରିବେ। ତେଣୁ ଭବସାଗରରେ, ଏ ସଂସାରରେ ଯେତେବେଳେ ସବୁ ମଣିଷ ପଥଭ୍ରଷ୍ଟ ହୋଇଯାଆନ୍ତି, ସେମାନେ ଦୁଃଖ ଅଶାନ୍ତିରେ ନିଜ ଜୀବନ ଦୁର୍ବିସହ ଅନୁଭବ କରନ୍ତି, ସମସ୍ତେ ଭଗବାନଙ୍କୁ ଡାକିଥାନ୍ତି। ଭଗବାନ ହିଁ ବାସ୍ତବରେ ଏହି ଭବସାଗର ଆମ ସମସ୍ତଙ୍କୁ ଉଦ୍ଧାର କରନ୍ତି, ତାଙ୍କୁ ସେଥିପାଇଁ ମୁକ୍ତିଦାତା ବୋଲି କୁହାଯାଏ। ମୁକ୍ତି ଜୀବନ ମୁକ୍ତିଦାତା, ଓ ଲିବରେଟର, ଓ ଗାଇଡ୍ ବୋଲି ଅନେକ ଭକ୍ତ ସବୁ ତାଙ୍କୁ ପ୍ରାର୍ଥନା କରନ୍ତି। ତେଣୁ ସାଧନା କ୍ଷେତ୍ରରେ ଆମେ ଭଗବାନ, ଯିଏକି ସମ୍ପୂର୍ଣ୍ଣ ଅଟନ୍ତି, ତାଙ୍କୁ ଯଦି ନ ଚିହ୍ନିବା, ତାହେଲେ ଆମେ ସାଧନା କ୍ଷେତ୍ରରେ ଆମେ ଲକ୍ଷ୍ୟସ୍ଥଳରେ କେମିତି ପହଞ୍ଚିପାରିବା। ମୁଁ ଗୋଟେ ସାଧାରଣ ଉଦାହରଣ ଦେବି। ଯେମିତି ଗୋଟେ ଛୋଟ ପିଲାଟିଏ ପ୍ରଥମରେ ପ୍ରାଇମେରୀ ସ୍କୁଲରେ ପାଠ ପଢ଼େ, ତା ପାଇଁ ପ୍ରାଇମେରୀ ସ୍କୁଲ ଟିଚର ହିଁ ସବୁକିଛି, ତାର ପଥ ପ୍ରଦର୍ଶକ ସିଏ। କିନ୍ତୁ ଯେତେବେଳେ ସେ ଉଚ୍ଚଶ୍ରେଣୀକୁ ପ୍ରମୋସନ ପାଉଛି, ଯେତେବେଳେ ହାଇସ୍କୁଲକୁ ଯାଉଛି, ସେ ହାଇସ୍କୁଲ ଟିଚରକୁ ନିଜର ପଥ ପ୍ରଦର୍ଶକ କରୁଛି। ଯେତେବେଳେ କଲେଜ ଲେଭେଲକୁ ଯାଉଛି, କଲେଜର ପ୍ରଫେସର ଲେକ୍ଚରର ତାକୁ ପଢ଼ାଉଛନ୍ତି। ଯେତେବେଳେ ୟୁନିଭର୍ସିଟିରେ ସେ ଆଡମିସନ ନେଉଛି, ୟୁନିଭର୍ସିଟିର ପ୍ରଫେସର ତାକୁ ପଥ ପ୍ରଦର୍ଶନ କରୁଛନ୍ତି। ସେମିତି ଏ ସଂସାରରେ ଆଧ୍ୟାତ୍ମିକ ସାଧନା ପାଇଁ ଅନେକ ମଣିଷ ଗୁରୁ ଆମମାନଙ୍କୁ କିଛିଟା ଦିଗ୍ଦର୍ଶନ ବା ମାର୍ଗ ପ୍ରଦର୍ଶନ କରିପାରିଥାନ୍ତି, କିନ୍ତୁ ଆମକୁ ସମ୍ପୂର୍ଣ୍ଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ, ଜୀବନରେ ସଦାକାଳ ପାଇଁ ସୁଖ, ଶାନ୍ତି, ଆନନ୍ଦ ଆଦି ଯେଉଁ ଆମେ ଲକ୍ଷ୍ୟ ରଖିଛେ, ଆମର ଅଭିଳାଷ ରହିଛି, ସେଇଟା ପରିପୂରଣ କରିବା ପାଇଁ ଏବଂ ଏହି ଭବସାଗରରୁ ଆମ ସମସ୍ତଙ୍କୁ ମୁକ୍ତି ଦେବା ପାଇଁ, ଜୀବନ ମୁକ୍ତିର ଅନୁଭବ କରିବା ପାଇଁ, ଏ ନର୍କରୁ ଉଦ୍ଧାର କରିକି ଆମକୁ ସ୍ୱର୍ଗଲୋକକୁ ନେଇଯିବା ପାଇଁ କେବଳ ଜଣେ ମାତ୍ର ପଥ ପ୍ରଦର୍ଶକ, ତାକୁ ହିଁ ପରମାତ୍ମା ଆମେ କହିବା, ଭଗବାନ କହିବା। ତେଣୁ ସାଧନା କ୍ଷେତ୍ରରେ ଯେତେବେଳେ ପର୍ଯ୍ୟନ୍ତ ଭଗବତ ପ୍ରାପ୍ତି ନ ହୋଇଛି, ଆମେ ଆମର ନିଜର ଲକ୍ଷ୍ୟସ୍ଥଳରେ ବାସ୍ତବରେ ପହଞ୍ଚିପାରିବା ନାହିଁ। ତ ପ୍ରତ୍ୟେକ ଆଧ୍ୟାତ୍ମିକ ସାଧକକୁ ନିଜର ସାଧନାର ପଥ ପ୍ରଦର୍ଶକ ସ୍ୱୟଂ ପରମାତ୍ମାଙ୍କର ସମ୍ପୂର୍ଣ୍ଣ ପରିଚୟ ନିହାତି ଦରକାର। ମୋର ମନେପଡ଼େ, ଆପଣମାନେ ଯେଉଁମାନେ ବିଜ୍ଞାନ ପଢ଼ିଛନ୍ତି, ପାସ୍କାଲ ଜଣେ ବୈଜ୍ଞାନିକ ଥିଲେ, ଭୌତିକ ବିଜ୍ଞାନର ବହୁତ ନାମୀଗ୍ରାମୀ। ନୋବେଲ ପ୍ରାଇଜ୍ ବିଶ୍ୱବିଖ୍ୟାତ ନୋବେଲ ପ୍ରାଇଜ୍ ୱିନର ଥିଲେ ତାଙ୍କୁ ସମ୍ମାନ କରାହୋଇଥିଲା। ଆପଣ ଜାଣିଥିବେ ପାସ୍କାଲଙ୍କୁ ଥରେ ପଚରା ହୋଇଥିଲା କି ଆପଣ ଭଗବାନଙ୍କୁ ବିଶ୍ୱାସ କରନ୍ତି, ସେ କ'ଣ କହିଥିଲେ ଜାଣିଛନ୍ତି? ପାସ୍କାଲ କହିଲେ, ମୁଁ ଏତିକି ଜାଣିଛି ଯଦି ଭଗବାନ ନାହାନ୍ତି ଏବଂ ଆପଣ ଭଗବାନଙ୍କୁ ବିଶ୍ୱାସ କରନ୍ତି ତାହେଲେ ଆପଣଙ୍କ କିଛି କ୍ଷତି ହେବ ନାହିଁ। ଯଦି ଭଗବାନ କୋଠି ନାହାନ୍ତି ଏବଂ ଆପଣମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ମାନନ୍ତି ତାହେଲେ ଆପଣଙ୍କ କିଛି ଜୀବନରେ କ୍ଷତି ହେବ ନାହିଁ। କିନ୍ତୁ ଯଦି ବାସ୍ତବରେ ଭଗବାନ କୋଠି ସତରେ ଥାଆନ୍ତି ଏବଂ ଭଗବାନଙ୍କୁ ଆପଣ ମାନୁନାହାନ୍ତି ତାହେଲେ ଆପଣ ଜୀବନରେ ବହୁତ 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 କ୍ଷତି ହେବ। ତେଣୁ ଭଗବାନ ଅଛନ୍ତି ବା ନାହାନ୍ତି, ଭଗବାନଙ୍କୁ ଆପଣ ମାନନ୍ତି ବା ନ ମାନନ୍ତି, ଏ ବିଷୟରେ ଏ ଦ୍ୱନ୍ଦ୍ୱ ଭିତରେ ନ ପଡ଼ିକି ଭଗବାନଙ୍କୁ ମାନିବା ହିଁ ବାସ୍ତବରେ ଉଚିତ ଅଟେ। ହି ଟୋଲ୍ଡ, ସପୋଜ୍ ଗଡ୍ ଇଜ୍ ନଟ୍ ଦେୟାର୍ ଆଣ୍ଡ ଇଫ୍ ୟୁ ବିଲିଭ୍ ଦେର୍ ଇଜ୍ ଗଡ୍ ୟୁ ଲୁଜ୍ ନଥିଙ୍ଗ୍, ବଟ୍ ଇଫ୍ ଗଡ୍ ଇଜ୍ ରିଏଲି ଦେୟାର୍ ସମୱେର୍ ଆଣ୍ଡ ଇଫ୍ ୟୁ ଡୋଣ୍ଟ ବିଲିଭ୍ ଇନ୍ ଗଡ୍ ଦେୟାର୍ ୱିଲ୍ ବି ଟ୍ରେମେଣ୍ଡସ୍ ଲସ୍ ଟୁ ୟୁ। ତେଣୁ ଚିନ୍ତା କରନ୍ତୁ, ଜଣେ ବୈଜ୍ଞାନିକ, ଅଧିକାଂଶ ବୈଜ୍ଞାନିକ ଆଧ୍ୟାତ୍ମିକତା ଉପରେ ବିଶ୍ୱାସ କରନ୍ତିନି, କିନ୍ତୁ ଜଣେ ବୈଜ୍ଞାନିକ ହେଇକି ସେ ଏ କଥା କହିଯାଇଛନ୍ତି। ମୋର କହିବା ତାତ୍ପର୍ଯ୍ୟ, ମୁଁ ତାଙ୍କୁ କୋଟ୍ କରିବାର ଲକ୍ଷ୍ୟ ହେଲା, ଭଗବାନଙ୍କୁ ମାନିବା, ଭଗବାନଙ୍କୁ ଜାଣିବା ଏବଂ ଭଗବାନଙ୍କ ସମ୍ପର୍କରେ ସାନ୍ନିଧ୍ୟରେ ଆସିବା ଏବଂ ତାଙ୍କଠୁ ସର୍ବପ୍ରାପ୍ତି କରିବା, ଏଟା ସାଧନାର ଭିନ୍ନ ଭିନ୍ନ ସ୍ତର ଅଟେ। ପ୍ରଥମ ହେଉଛି ମାନିବା। ଯେଉଁମାନେ ଭଗବାନଙ୍କୁ ମାନୁନାହାନ୍ତି ସେମାନଙ୍କୁ ନାସ୍ତିକ ବୋଲି କୁହାଯାଏ। ସେମାନେ ତ ଆଧ୍ୟାତ୍ମିକ ସାଧନା କେବେ କରିବେ ନାହିଁ, ତାଙ୍କ ଜୀବନର ଲକ୍ଷ୍ୟ ଆଉ କିଛି। କିନ୍ତୁ ଯିଏ ସାଧନା ଦ୍ୱାରା ନିଜ ଜୀବନରେ, ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନରେ ସୁଖ, ଶାନ୍ତି, ଖୁସି, ପ୍ରେମ, ଆନନ୍ଦ ଆଦି ସଦାକାଳ ପାଇଁ ଉପଲବ୍ଧି କରିବା ପାଇଁ ଚାହୁଁଛନ୍ତି ସେମାନେ ନିଶ୍ଚିତ ଭାବରେ ଭଗବାନଙ୍କୁ ମାନନ୍ତି। ତେଣୁ ତ ଭକ୍ତି, ପୂଜା, ପାଠ, ଜପ, ତପ, କୀର୍ତ୍ତନ, ଭଜନ ଆଦି କରୁଛନ୍ତି। କିନ୍ତୁ ପ୍ରଥମ ହେଲା ଭଗବାନଙ୍କୁ, ପ୍ରଥମ ସ୍ତର, ପ୍ରଥମ ଷ୍ଟେଜ୍ ହେଲା ଭଗବାନଙ୍କୁ ମାନିବା, ଯେ ଭଗବାନ ଅଛନ୍ତି କୋଉଠି, ଯୋଉଠି ହେଲେ ଥିବେ। କିନ୍ତୁ ଦ୍ୱିତୀୟ କଥା ହେଉଛି ଭଗବାନଙ୍କୁ ଜାଣିବା। ତୃତୀୟ ହେଉଛି ପୁଣି ଭଗବାନଙ୍କୁ ସାନ୍ନିଧ୍ୟରେ ଆସିବା, ତାଙ୍କ ପାଖକୁ ଆସିବା। ଏବଂ ଚତୁର୍ଥ ହେଉଛି ଭଗବାନଙ୍କଠୁ ସର୍ବପ୍ରାପ୍ତି କରିବା, ତାଙ୍କଠୁ ସର୍ବସମ୍ବନ୍ଧ ଯୋଡ଼ିବା ଏବଂ ସବୁକିଛି ତାଙ୍କଠୁ ପାଇପାରିବା। କୋଉ ଷ୍ଟେଜ୍, କୋଉ ସ୍ତରକୁ ସବୁଠୁ ଉତ୍ତମ କହିବେ ଆପଣ? ନେଚୁରାଲି ଆପଣମାନଙ୍କ ଭିତରେ ଏହି ଉତ୍ତର ଆସିବ କି ଭଗବାନଙ୍କୁ ଚିହ୍ନିକି, ଜାଣିକି, ତାଙ୍କ ସହିତ ସବୁ ସମ୍ବନ୍ଧ ଯୋଡ଼ିକି ତାଙ୍କଠୁ ସବୁକିଛି ପାଇବା, ସୁଖ, ଶାନ୍ତି, ଖୁସି, ଜ୍ଞାନ, ପବିତ୍ରତା ଆଦି ଆଦି, ହଁ ନା ନାହିଁ? କିନ୍ତୁ ଭଗବାନଙ୍କଠୁ ସର୍ବପ୍ରାପ୍ତି କରିବା ସେଟା ସାଧନାର ଅନ୍ତିମ ଅଧ୍ୟାୟ ବୋଲି କହିବା। କିନ୍ତୁ ପ୍ରଥମରେ ଭଗବାନ କିଏ ଯଦି ଆମେ ନ ଜାଣୁଛେ ତାହେଲେ ତାଙ୍କ ସାନ୍ନିଧ୍ୟରେ ଆସିବା କେମିତି ବା, ଏବଂ ତାଙ୍କ ସହିତ ସମ୍ବନ୍ଧ ବି କେମିତି ଯୋଡ଼ିବା, ସମ୍ଭବ ନୁହେଁ ନା? ତେଣୁ ସାଧନା ପାଇଁ ପ୍ରଥମରେ ଭଗବାନଙ୍କ ସତ୍ୟ ପରିଚୟ, ଭଗବାନ କିଏ, ଜାଣିବା ଦରକାର। ଜାଣିଲେ ଯାଇକି ତାଙ୍କଠୁ ଆମେ ସର୍ବପ୍ରାପ୍ତି କରିପାରିବା। ତେଣୁ ପ୍ରତ୍ୟେକ ସାଧକକୁ ଭଗବାନଙ୍କର ସମ୍ପୂର୍ଣ୍ଣ ପରିଚୟ ଜାଣିବା ନିହାତି ଆବଶ୍ୟକ ଅଟେ। କିନ୍ତୁ ଦୁଃଖର ବିଷୟ, ଆଜି ସଂସାରରେ ଯେତେ ବି ଆମେ ସାଧକ ରହିଛେ, ଯଦି ପଚରାଯିବ ଭଗବାନ କିଏ, ଆପଣ ସାରା ଦୁନିଆରେ ପଚାରନ୍ତୁ, ବିଭିନ୍ନ ସାଧକଙ୍କୁ ପଚାରନ୍ତୁ, ଆପଣ ନିଜେ ଅନୁଭବ କରିପାରିବେ। ଦୁନିଆରେ ଏତେ ସବୁ ମତାମତାନ୍ତର ରହିଛି, ମୁଁ ଭାବେ କି ଦୁନିଆରେ ସବୁଠୁ ଯଦି ବେଶୀ, ଅତି ବେଶୀ ମତାମତାନ୍ତର ରହିଛି ସେଇଟା ହୁଏତ ଭଗବାନଙ୍କର ପରିଚୟ ଉପରେ ହୋଇପାରେ। ଆଜି କେତେ ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ସମ୍ପୂର୍ଣ୍ଣ ମାନୁନାହାନ୍ତି? କେତେଜଣ ଅଛନ୍ତି ସେମାନେ କହିବେ, ହଁ ଭଗବାନ ଅଛନ୍ତି କୋଉଠି, ଆମକୁ ଜଣା ନାହିଁ। କେତେଜଣ କହିବେ, ହଁ ଭଗବାନ ଥିଲେ ଥିବେ, ନହେଲେ ନଥିବେ, ଆମର କ'ଣ ଯାଉଛି, ଆମେ ନିଜେ ନିଜେ କମାଉଛୁ, ସବୁଦିନ ଖାଉଛୁ, ଭଗବାନ ତାଙ୍କ ଘରେ ଥିଲେ ଥିବେ। କେତେଜଣ କହୁଛନ୍ତି ମୁଁ ହିଁ ନିଜେ ଭଗବାନ, ଭଗବାନ ମୋ ଭିତରେ ଅଛନ୍ତି। କେତେଜଣ କହୁଛନ୍ତି ଆମ ବାପା ମା ହିଁ ଭଗବାନ। ଆଉ କେତେଜଣ କହିବେ ନାଇଁ ନାଇଁ ଯୀଶୁ ଖ୍ରୀଷ୍ଟ ହିଁ ଭଗବାନ, କିଏ କହିବ ଆଲ୍ଲା ହିଁ ଭଗବାନ, କିଏ କହିବ କୃଷ୍ଣ ହିଁ ଭଗବାନ, କିଏ କହୁଛି ରାମ ହିଁ ଭଗବାନ, କିଏ କାହାକୁ କିଏ କାହାକୁ, କିଏ କହୁଛି ଭଗବାନ ସବୁଠି ଅଛନ୍ତି, କିଏ କହୁଛି ଭଗବାନ ଏ ଦୁନିଆର ବହୁତ ଉପରେ, ସାତଟା ଆକାଶ ଉପରେ ବି ଆହୁରି ଉପରେ ଅଛନ୍ତି, କୋଉଠି ସାତ ଆସମାନ ସେ ବି ଉପର ଅର୍ କହିଁ ହେ। ତେଣୁ ଯେତେ ଲୋକଙ୍କୁ ସେତେ ମତ। ଆଜି ଦୁନିଆରେ ଏତେ ମତ ମତାନ୍ତର, ଏତେ ଲୋକ ଏତେ ପ୍ରକାର କଥା କହୁଛନ୍ତି, ସାଧାରଣ ମଣିଷ କେତେବେଳେ କେମିତି ବାସ୍ତବରେ ତାର ମତିଭ୍ରମ ହୋଇଯାଏ, ସତ୍ୟତା କ'ଣ, ସତ୍ୟ କ'ଣ ଆଉ ଅସତ୍ୟ କ'ଣ ସେ ଜାଣିପାରେନି। ତେଣୁ ସାଧନା କ୍ଷେତ୍ରରେ ଆମେ ଯେତେବେଳେ ପର୍ଯ୍ୟନ୍ତ ଆମର ପଥ ପ୍ରଦର୍ଶକ ଯିଏ ଆମକୁ ସମ୍ପୂର୍ଣ୍ଣ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ତାଙ୍କୁ ଆମେ ଯଦି ଜାଣିନୁ, ତାହେଲେ ସାଧନାର ପ୍ରାପ୍ତି ବି କ'ଣ ହେବ। ଆଜି ଲକ୍ଷ ଲକ୍ଷ ଲୋକ ବିଭିନ୍ନ ପ୍ରକାର ସାଧନାରେ ରତ ଅଟନ୍ତି, କିଏ କ'ଣ କରୁଛି କିଏ କ'ଣ କରୁଛି, କିନ୍ତୁ ଦୁନିଆର ଗତିବିଧି ଆପଣ ସମସ୍ତେ ଭଲ ଭାବରେ ଅବଗତ ଅଟନ୍ତି, ଜାଣୁଛନ୍ତି ଦେଖୁଛନ୍ତି ଆମେ ସମସ୍ତେ ରସାତଳଗାମୀ। ତାହେଲେ ଏଇ ଘଡ଼ି ସନ୍ଧି ମୁହୂର୍ତ୍ତରେ ଏମିତି ଗୋଟେ ପରିସ୍ଥିତିରେ କ'ଣ ପ୍ରତ୍ୟେକ ସାଧକଙ୍କୁ ଆମର ଜୀବନର ପ୍ରକୃତ ପଥ ପ୍ରଦର୍ଶକ, ମାର୍ଗଦର୍ଶକ ସ୍ୱୟଂ ପରମପିତା ପରମାତ୍ମା ଯିଏ ସତ୍ୟ ସ୍ୱରୂପ ଅଟନ୍ତି, ପରମ ସତ୍ଗୁରୁ ଅଟନ୍ତି, ତାଙ୍କୁ ଜୀବନରେ ଜାଣିବା ଆବଶ୍ୟକ ନା ନାହିଁ କୁହନ୍ତୁ। ଏବଂ ତାଙ୍କୁ ଯଦି ଆମେ ନ ଜାଣିବା, ତାହେଲେ କ'ଣ ଜୀବନରେ ସର୍ବପ୍ରାପ୍ତି କରିପାରିବା? ମଣିଷ ନିଜେ ହିଁ ଜନ୍ମ ମୃତ୍ୟୁ ଚକ୍ରରେ ଆସିଛି, ପାପ ପୁଣ୍ୟ ଚକ୍ରରେ ଆସିଛି, ଏବଂ ନିଜେ ହିଁ ସେ ଭଗବାନଙ୍କୁ ଖୋଜୁଛି। ଯଦି ସାଧୁ ସନ୍ନ୍ୟାସୀ ଗୁରୁ ଏମାନେ ସବୁ ସମ୍ପୂର୍ଣ୍ଣ ପଥ ପ୍ରଦର୍ଶକ ହୋଇଥାନ୍ତେ, ତାହେଲେ ସେମାନେ ଗଙ୍ଗା ସ୍ନାନ କରିବା ପାଇଁ କାହିଁକି ଯାଉଛନ୍ତି, ନିଜେ ସ୍ୱ ସାଧନା କ'ଣ ପାଇଁ କରୁଛନ୍ତି? ସେମାନେ ସମ୍ପୂର୍ଣ୍ଣ ହୋଇଥିଲେ ସେମାନେ ନିଜେ ବି ସାଧନାରତ କ'ଣ ପାଇଁ? ସମ୍ପୂର୍ଣ୍ଣ ଯିଏ ହୋଇଥିବ ସେ ହିଁ ଆପଣଙ୍କୁ ସମ୍ପୂର୍ଣ୍ଣ ବନେଇପାରିବ। ହଜାର ହଜାର ବର୍ଷରୁ ଆମେ ସବୁ ମଣିଷ ଆଦିକୁ ଗୁରୁ କରିକି ଯାହା ବି ସାଧନା କ୍ଷେତ୍ରରେ ଆଗକୁ ଆସିଥିଲେ, ସେଟା ବି ସମୟ ଅନୁସାରେ ତାର ଆବଶ୍ୟକତା ଥିଲା, ନିହାତି ଆବଶ୍ୟକତା ବୋଲି ଆମେ କହିପାରିବା। କିନ୍ତୁ ବର୍ତ୍ତମାନ ଏମିତି ଗୋଟେ ସମୟ ଆସିସାରିଛି ଯେତେବେଳେ ଅନେକ ମଣିଷ ଗୁରୁ ସଂସାରରେ ଥାଇକି ବି, ପଥ ପ୍ରଦର୍ଶକ ଥାଇକି ବି ଆଜି ସଂସାର ଦୁର୍ଦ୍ଦଶା ଆମେ ଦେଖିସାରିଛେ, କୋଉ ପରିସ୍ଥିତିରେ ଆମେ ସବୁ ପହଞ୍ଚିସାରିଲେଣି। ତ ଏମିତି ସମୟରେ ସ୍ୱୟଂ ପରମାତ୍ମା ଯେତେବେଳେ ଧରାପୃଷ୍ଠକୁ ଅବତରଣ କରିସାରିଲେଣି, ତାଙ୍କୁ ଯଦି ନ ଚିହ୍ନିବା, ତାହେଲେ ଆମେ ସାଧନା କ୍ଷେତ୍ରରେ ବହୁତ ପଛରେ ରହିଯିବା ଏବଂ ଜୀବନର ଯେଉଁ ଲକ୍ଷ୍ୟ ସେଟା ପାଇପାରିବାନି। ଆମେ ଚର୍ଚ୍ଚା କରିବା କି ସେ ପରମାତ୍ମା ବାସ୍ତବରେ, ଯାହାକୁ ଆମେ ନିଜ ଜୀବନର ପଥ ପ୍ରଦର୍ଶକ ବୋଲି କହୁଛେ, ତାଙ୍କର ସତ୍ୟ ପରିଚୟ କ'ଣ? ଯେକୌଣସି ବ୍ୟକ୍ତିର ପରିଚୟ ଅର୍ଥାତ୍ ଆପଣ କ'ଣ ବୁଝୁଛନ୍ତି? ମୁଁ ଯଦି କହିବି ଅମୁକ ବ୍ୟକ୍ତିର ପରିଚୟ କ'ଣ, ସାର ରୂପରେ ଆମେ ପ୍ରତ୍ୟେକ ବ୍ୟକ୍ତିର ପାଞ୍ଚଟା ଜିନିଷ ପଚାରିଥାଉ ତାର ପରିଚୟ ପାଇବା ପାଇଁ। କ'ଣ? ପ୍ରଥମରେ ତାର ନାଁ କ'ଣ ପଚାରୁ। ନାଁ ଜାଣିସାରିଲା ପରେ ଆମେ ତାର ପ୍ରକୃତ ରୂପ କ'ଣ, କେମିତି ଦେଖାଯାଏ, ସେଥିପାଇଁ ଆମେ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ମାଗିଥାଉ ଏବଂ ତାର ରୂପ ତା ବିଷୟରେ ଆମେ ଅବଗତ ହଉ। ଏବଂ ତାପରେ ସେ କୋଉଠି ରହୁଛି, ତାର ଆଡ୍ରେସ୍ କ'ଣ, ଟେମ୍ପରାରୀ ଆଡ୍ରେସ୍ କ'ଣ, ପରମାନେଣ୍ଟ ଆଡ୍ରେସ୍ କ'ଣ, ତା କଥା ବି ପଚାରୁ। ଏବଂ ତାର ନିଜର କ୍ୱାଲିଫିକେସନ କ'ଣ, କ'ଣ ପାଠ ପଢ଼ିଛି, କ'ଣ ଯୋଗ୍ୟତା ଅଛି, କ'ଣ ବିଶେଷତା ଅଛି, କି ପ୍ରକାର ହବିଜ୍ ଅଛି, ଏସବୁ ଜାଣିବା ପାଇଁ ବି ଆମେ ପଚାରୁ। ଏବଂ ଶେଷରେ ବର୍ତ୍ତମାନ ସେ କ'ଣ କାର୍ଯ୍ୟରତ, କ'ଣ କରୁଛି, ତାର କର୍ତ୍ତବ୍ୟ କ'ଣ ଆମେ ପଚାରିଥାଉ। ତ ଏମିତି ପ୍ରତ୍ୟେକ ଯେକୌଣସି ବ୍ୟକ୍ତିର ପରିଚୟ ପାଇଁ ଆମେ ମୁଖ୍ୟ ରୂପରେ ଏହି ପାଞ୍ଚଟା ଜିନିଷ ପଚାରୁ। କ'ଣ? ତା ନାଁ ଏବଂ ତା ରୂପ, ତାର ଧାମ ଅର୍ଥାତ୍ କୋଉଠି ରହେ, ତାର ଗୁଣ କ'ଣ ଏବଂ କର୍ତ୍ତବ୍ୟ କ'ଣ। ତ ଏଇ ପାଞ୍ଚଟା ଜିନିଷ ବି ଆମେ ଭଗବାନଙ୍କ ବିଷୟରେ ଯେତେବେଳେ ଚିନ୍ତନ କରିବା, ବିଚାର କରିବା କି ଭଗବାନଙ୍କ ନାଁ କ'ଣ, ଭଗବାନଙ୍କ ରୂପ କ'ଣ, ଭଗବାନ କୋଉଠି ରହନ୍ତି, ଭଗବାନଙ୍କର ବିଶେଷତା କ'ଣ, ଗୁଣ କ'ଣ ଏବଂ ଭଗବାନ କ'ଣ କରନ୍ତି, ଯଦି ଏଇ ପାଞ୍ଚଟା ଜିନିଷ ଆମେ ଜାଣିଯିବା ଭଗବାନଙ୍କର ସତ୍ୟ ପରିଚୟ ବାସ୍ତବରେ ଏଇ ପାଞ୍ଚଟା ବିଷୟବସ୍ତୁ ଉପରେ ଆଧାରିତ ଅଟେ। ଭଗବାନଙ୍କ ନାଁ କ'ଣ ଯଦି ଆମେ ଜାଣିଛେ, ଭଗବାନ କେମିତି ଦେଖାଯାଆନ୍ତି ଆମେ ଯଦି ଜାଣୁଛେ, ଭଗବାନ କୋଉଠି ରହିଛନ୍ତି, ତାଙ୍କର ଗୁଣ କ'ଣ, ତାଙ୍କର କର୍ତ୍ତବ୍ୟ କ'ଣ ଜାଣିଛେ, ତାହେଲେ ଆମେ ଗୋଟେ ମୋଟାମୋଟି ରୂପରେ ଭଗବାନଙ୍କର ପରିଚୟ ଆମ ପାଖରେ ଅଛି ବୋଲି ଆମେ କହିପାରିବା, ହଁ ନା ନାହିଁ? ତେଣୁ ଆମେ ସବୁ ବିଚାର କରିବା କି ସ୍ୱୟଂ ପରମାତ୍ମା ଭଗବାନ ଯିଏ ବର୍ତ୍ତମାନ ଧରାପୃଷ୍ଠକୁ ଆସିସାରିଛନ୍ତି, ତାଙ୍କର ନାମ କ'ଣ, ରୂପ କ'ଣ, କୋଉଠି ରହନ୍ତି, ତାଙ୍କ ଧାମ କୁଆଡ଼େ ଏବଂ ତାଙ୍କର ଗୁଣ ବିଶେଷତା କ'ଣ, ତାଙ୍କର ବିଶେଷ କର୍ତ୍ତବ୍ୟ କ'ଣ, ଏ ପାଞ୍ଚଟା ଜିନିଷ ଆମେ ଚର୍ଚ୍ଚା କରିବା ଏବଂ ଭଗବାନଙ୍କୁ ସମ୍ପୂର୍ଣ୍ଣ ଜାଣିସାରିଲା ପରେ ତାଙ୍କ ସାନ୍ନିଧ୍ୟର ଅନୁଭବ ବି କରିପାରିବା ଏବଂ ତାଙ୍କ ସହିତ ସର୍ବସମ୍ବନ୍ଧ ଯୋଡ଼ିକି ତାଙ୍କଠୁ ସର୍ବପ୍ରାପ୍ତି ବି କରିବା ସମ୍ଭବ ହେବ। ତେଣୁ ସାଧନା କ୍ଷେତ୍ରରେ ଭଗବାନଙ୍କର ସମ୍ପୂର୍ଣ୍ଣ ପରିଚୟ ପାଇବା ନିହାତି ଆବଶ୍ୟକ, ଯେଉଁଟା ଆମେ ଆମର ପର ବିଷୟର ବସ୍ତୁ ଉପରେ ଆମେ ଚର୍ଚ୍ଚା କରିବା ସେଥିରେ କି ଭଗବାନଙ୍କର ବାସ୍ତବରେ ନାମ ରୂପ ଏସବୁ ଜିନିଷ କ'ଣ। ଆଚ୍ଛା,